ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଓଡ଼ିଶାକୁ ଦେଶର ମିଲେଟ୍ ହବ୍‌ରେ ପରିଣତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ଘାଟିତ ହେଲା ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ। ପୁରୀରେ ଆସନ୍ତା ମାସ 4 ତାରିଖରେ ଅନୁଷ୍ଠିତ ହେବ ନୌସେନାର ସମରାଭ୍ୟାସ। ଯୋଗଦେବେ ରାଷ୍ଟ୍ରପତି। ଅଁଳାନବମୀ ଅବସରରେ ସାକ୍ଷୀ ଗୋପାଳ ଗୋପାଳଜୀଉ ମନ୍ଦିରରେ ଶ୍ରୀ ରାଧାପଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ଶ୍ରୀଅନ୍ନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଆଜି ପାଳନ କରାଯାଉଛି ମାଣ୍ଡିଆ ଦିବସ। ବିସ୍ତୃତ ସମ୍ବାଦ, ଓଡ଼ିଶାକୁ ମିଲେଟ୍ ହବ୍‌ରେ ପରିଣତ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଦିମ କାଳରୁ ପୁଷ୍ଟିଶସ୍ୟ ଓ ଏହାର ଚାଷ ପ୍ରଣାଳୀ ଆଦିବାସୀ ଜନଜାତି ସମ୍ପ୍ରଦାୟର କୃଷି ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପୁନଃପ୍ରଚଳିତ କୃଷି ପ୍ରଣାଳୀ ମାଧ୍ୟମରେ ବିସ୍ମୃତ ଖାଦ୍ୟ ଓ ଶସ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ପୋଷକ ତତ୍ତ୍ୱରେ ଭରପୁର ଶ୍ରୀଅନ୍ନ କେବଳ ଖାଦ୍ୟ ସଂସ୍କୃତିକୁ ସଂରକ୍ଷିତ କରୁନାହିଁ, ବରଂ ଚାଷୀମାନଙ୍କର ରୋଜଗାର ବୃଦ୍ଧି ଓ ସ୍ୱାସ୍ଥ୍ୟ ଉପକାରିତାରେ ସହାୟକ ହେଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ 177 ବ୍ଲକରେ ଶ୍ରୀଅନ୍ନ ଚାଷକୁ ସମ୍ପ୍ରସାରଣ କରାଯାଇଛି। ଏହା ଏକ ବିପ୍ଳବରେ ପରିଣତ ହୋଇଛି। ମାଣବସା ଗୁରୁବାରରେ ମା' ଲକ୍ଷ୍ମୀଙ୍କୁ ମାଣ୍ଡିଆ ଭୋଗ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଭାରତ ଦ୍ୱାରା ପ୍ରସ୍ତାବିତ ସଂକଳ୍ପ ଆଧାର କରିକିରି ମିଳିତ ଜାତିସଂଘ ୟୁନାଇଟେଡ୍ ନେସନ୍ସ 2023 ମସିହାକୁ ଅନ୍ତର୍ଜାତୀୟ ପୁଷ୍ଟି ଶସ୍ୟ ବର୍ଷ ଭାବେ ଘୋଷଣା କରିଥିଲେ। ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦେବା ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟି ଓ ପଦକ୍ଷେପ ପରିବର୍ତ୍ତିତ ଜଳବାୟୁକୁ ମୁକାବିଲା କରିବାରେ ସହାୟକ ହେବ ଏବଂ ତାହାର ଯେଉଁ ପଦକ୍ଷେପ ନେଉଛନ୍ତି ଆମେ ସଫଳତା ଅର୍ଜନ କରିପାରିବା। ଏହାର ପ୍ରଚାର ପ୍ରସାର କରିବା ପାଇଁ ପ୍ରତିବର୍ଷ ନଭେମ୍ବର ମାସ 10 ତାରିଖକୁ ମାଣ୍ଡିଆ ଦିବସ ଭାବେ ଆମେ ସମସ୍ତେ ପାଳନ କରୁଛନ୍ତି। ମାଣ୍ଡିଆ ଦିବସର ମହତ୍ତ୍ୱକୁ ଆମେ ପ୍ରତିପାଦନ କରିବା, ଲୋକଙ୍କ ପାଖରେ ବାର୍ତ୍ତାଟିଏ ଦେଇପାରିବା, ଶ୍ରୀ ଅନ୍ନକୁ କିଭଳି ଭାବରେ ଆଗାମୀ ଦିନରେ ବ୍ୟାପକ ଭାବରେ ଆମେ ଆମ ଘରର ଖାଉଥିବା ଥାଳିକୁ ପହଞ୍ଚାଇ ପାରିବା, ତାହେଲେ ନିଶ୍ଚିତ ଭାବରେ ସାକାର ହୋଇପାରିବ।
ଏହି କାର୍ଯ୍ୟକ୍ରମରେ ପୁଷ୍ଟିଶସ୍ୟ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କୋରାପୁଟ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। ସେହିଭଳି ଶ୍ରୀଅନ୍ନ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଶ୍ରୀଅନ୍ନ ଓ କୃଷି ଐତିହ୍ୟ ଶୀର୍ଷକ ଉପରେ ଆଲୋଚନା ହୋଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ନୌସେନା ଦିବସ ଉପଲକ୍ଷେ ଆସନ୍ତା ଡିସେମ୍ବର 4 ତାରିଖରେ ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଭାରତୀୟ ନୌସେନାର ସମରାଭ୍ୟାସ ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିଚାଳନାଗତ ପ୍ରଦର୍ଶନରେ ନୌସେନା ନିଜର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବା ସହ ନାଗରିକଙ୍କ ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚଳିତ 2024-25 ରବି ଋତୁ ପାଇଁ 9,000 କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା ରଖାଯାଇଛି ବୋଲି ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି। ଗତବର୍ଷ ତୁଳନାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଚାଷୀମାନେ ଅଧିକ ପରିମାଣର ଋଣ ନେଇଥିବାରୁ ଚଳିତ ବର୍ଷ ଏହାକୁ 9,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଏହି ଋଣ ପ୍ରଦାନ ଯୋଜନାରେ କୃଷକମାନେ 1,00,000 ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ। ସେହିପରି 1,00,000-3,00,000 ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଚାଷୀଙ୍କୁ 2% ସୁଧ ପରିଶୋଧ କରିବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ଆଜି ସ୍ୱତନ୍ତ୍ର ଅଭିଯାନ ଦିବସ ଅନୁଷ୍ଠିତ ହେଉଛି। ଏଥିରେ ଜନସାଧାରଣ ନିଜ ନିକଟତମ ମତଦାନ କେନ୍ଦ୍ରକୁ ଯାଇ ଭୋଟର ତାଲିକାରେ ନାମ ସଂଯୋଗ କିମ୍ବା ସଂଶୋଧନ କରୁଛନ୍ତି। ଏହି ପ୍ରକ୍ରିୟା 10:30 ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 5:00 ପର୍ଯ୍ୟନ୍ତ ଜାରି ରହିବ। ସୂଚନା ଅନୁସାରେ ଆସନ୍ତା 16 ଏବଂ 26 ତାରିଖରେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଦିବସ ଅନୁଷ୍ଠିତ ହେବ। ଶ୍ରୀଅନ୍ନ ବା ମିଲେଟ୍କୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟରେ ନଭେମ୍ବର 10 ତାରିଖ ଆଜିର ଦିନକୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ କ୍ରମେ ମିଳିତ ଜାତିସଂଘ ଗତ 2023 ମସିହାକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରିଥିଲେ। ଶ୍ରୀଅନ୍ନ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ଏ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ମାଣ୍ଡିଆ ଦିବସ ପାଳନ କରାଯାଉଛି। ରାୟଗଡ଼ା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ପରିସରରେ କୃଷି ବିଭାଗ ପକ୍ଷରୁ ଶ୍ରୀଅନ୍ନ ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଆୟୋଜିତ ହୋଇଛି। ସ୍ଥାନୀୟ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦ୍ଘାଟନ କରିବା ସହ ମାଣ୍ଡିଆ ଖାଦ୍ୟ ଖାଇ ସୁସ୍ଥ ରହିବାକୁ ଆହ୍ୱାନ ଦେଇଛନ୍ତି। ଏ ଅବସରରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଖାଦ୍ୟମେଳାରେ ମାଣ୍ଡିଆ ଜାତୀୟ ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସଭାଗୃହରେ ଏହି ଦିବସ ପାଳିତ ହୋଇଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମାଣ୍ଡିଆ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ସମାରୋହ ଆଜି ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି। ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଆଜି ସକାଳେ ଏଜି ଛକରେ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଛନ୍ତି ବୋଲି ସୂଚନା ମିଳିଛି। ପୁରୀ ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ସହଯୋଗରେ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। ତାଙ୍କ ଜନ୍ମସ୍ଥାନ ବୀରହରେ କୃଷ୍ଣପୁର ଛକ ନିକଟସ୍ଥ ପ୍ରତିମୂର୍ତ୍ତି ଓ ଗ୍ରାମରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ। ଭାରପ୍ରାପ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ରାଜଗୁରୁଙ୍କ ସ୍କୃତିଚାରଣ କରି ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅଣସଂକ୍ରମିତ ରୋଗ ସହଳ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିବର୍ଷ ଅନ୍ତତଃ ଥରଟିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ପରୀକ୍ଷା କରିବା ପାଇଁ ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ରମାନଙ୍କରେ ଯୋଜନା ରହିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲା ସାକ୍ଷୀ ଗୋପାଳସ୍ଥିତ ଗୋପାଳଜୀଉ ମନ୍ଦିରରେ ଆଜି ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପାଦଦର୍ଶନ ଅନୁଷ୍ଠିତ ହେଉଛି। ଗତକାଲି ରାତ୍ର ପ୍ରାୟ ଗୋଟାଏରୁ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିରର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ ନୀତି ପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା। ସାକ୍ଷୀ ଗୋପୀନାଥଙ୍କର ଆଜି ସ୍ୱତନ୍ତ୍ର ନଟବର ବେଶ ହୋଇଥିବାବେଳେ ପ୍ରତ୍ୟୁଷରୁ ଭୋଗନୀତି ଶେଷ କରାଯାଇ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି। ବର୍ଷକରେ ଥରେ ଶ୍ରୀରାଧା ଆଜି ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇଥିବାରୁ ତାଙ୍କର ପାଦଦର୍ଶନର ସୌଭାଗ୍ୟ ପ୍ରାପ୍ତି ନେଇ ଦୂରଦୂରାନ୍ତରୁ ବହୁ ଭକ୍ତଙ୍କର ସମାଗମ ଦେଖିବାକୁ ମିଳିଛି। ବ୍ୟାପକ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଜ୍ଞାନ ପ୍ରତି ସଚେତନତା ସୃଷ୍ଟି ପାଇଁ ଆଜି ବିଶ୍ୱ ବିଜ୍ଞାନ ଦିବସ ପାଳିତ ହେଉଛି। ସାରା ବିଶ୍ୱରେ ଶାନ୍ତି ଓ ବିକାଶର ଧାରାକୁ ବଜାୟ ରଖିବା ପାଇଁ ମିଳିତ ଜାତିସଂଘର ଶିକ୍ଷା ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ 2001 ମସିହା ନଭେମ୍ବର 10 ତାରିଖକୁ ଏ ଦିବସ ରୂପେ ପାଳନ କରିଆସୁଛି। ବିଜ୍ଞାନର ଅପବ୍ୟବହାରକୁ ରୋକିବା ଆଜି ସାରା ବିଶ୍ୱ ପାଇଁ ଜରୁରୀ ହୋଇପଡ଼ିଛି। ଆଗାମୀ ବିଶ୍ୱକୁ ନିରାପଦ ଓ ସମୃଦ୍ଧ ରଖିବା ପାଇଁ ବିଜ୍ଞାନର ସକାରାତ୍ମକ ବ୍ୟବହାର ଦିଗରେ ସମସ୍ତଙ୍କୁ ନିୟୋଜିତ ରହିବା ଆବଶ୍ୟକ ହୋଇପଡ଼ିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ଶ୍ରୀଜୀ ମଣ୍ଡପଠାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମଣ୍ଡିରେ ଧାନ ସଂଗ୍ରହ ନିମନ୍ତେ ସଦସ୍ୟତା ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଏହି ବୈଠକରେ ଯୋଗଦେଇ ରାଜ୍ୟରେ କୃଷକଙ୍କ ଉତ୍ପାଦିତ ଧାନକୁ ସରକାର ସଂଗ୍ରହ କରିବା ପରେ 2 ଦିନ ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ଅର୍ଥରାଶି ଜମା ହେବ ବୋଲି ସୂଚନା ଦେଇଥିଲେ। ପାଣିପାଗ ରାଜ୍ୟରେ ଆଜି ମୁଖ୍ୟତଃ ପାଗ ଶୁଖିଲା ରହିଛି। ତେବେ ପ୍ରତ୍ୟୁଷରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟମରୁ ଘନ କୁହୁଡ଼ି ପରିଲକ୍ଷିତ ହୋଇଥିଲା। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 35 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 16.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଓଡ଼ିଶାକୁ ଦେଶର ମିଲେଟ୍ ହବ୍ରେ ପରିଣତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଉଦ୍ଘାଟିତ ହେଲା 2-ଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ। ପୁରୀରେ ଆସନ୍ତା ମାସ 4 ତାରିଖରେ ଅନୁଷ୍ଠିତ ହେବ ନୌସେନାର ସମରାଭ୍ୟାସ, ଯୋଗଦେବେ ରାଷ୍ଟ୍ରପତି। ଅଁଳା ନବମୀ ଅବସରରେ ସାକ୍ଷୀ ଗୋପାଳ ଗୋପାଳଜୀଉ ମନ୍ଦିରରେ ଶ୍ରୀ ରାଧାପଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ଶ୍ରୀଅନ୍ନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଆଜି ପାଳନ କରାଯାଉଛି ମାଣ୍ଡିଆ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ନମସ୍କାର।